ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଲାକାଲ ସୁରକ୍ଷା ବାବଦ କ୍ୟାବିନେଟ୍ କମିଟି ବୈଠକଟି ଅଧ୍ୟକ୍ଷତା କରିକରି ପଶ୍ଚିମ ଏସିଆର ସଂଘର୍ଷ ସ୍ଥିତି ଲାଗି ଦେଶ ଦେଖାଦେଇଥିବା ସମସ୍ୟାର ସମୀକ୍ଷା କରିଛନ୍। ପ୍ରଧାନମନ୍ତ୍ରୀ ବୈଠକଟି ତେଲ ଆର୍ ଗ୍ୟାସ୍ ସ୍ଥିତିର ସମୀକ୍ଷା କରିବା ସହିତ ଜରୁରୀ ଦରବ ଯୋଗାବାର ସୁନିଶ୍ଚିତ କରିବା ଲାଗି ସ୍ୱଳ୍ପ ମଧ୍ୟମ ଆର୍ ଦୀର୍ଘକାଳୀନ ପଦକ୍ଷେପ ବାବଦେ ଆଲୋଚନା କରିଛନ୍। ନାଗରିକମାନଙ୍କୁ ଅସୁବିଧା ନାହିଁ ହେବାର ଦିଗେ ଐତକା ଧ୍ୟାନ ଦେବାରକେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍। ଇ ଦିଗେ ସବୁ ବିଭାଗ ମିଳିମିଶି କାମ କରବାରକେ ମନ୍ତ୍ରୀ ଆର୍ ସଚିବମାନଙ୍କର ଗୋଟିଏ ଟିମ୍ ଗଠନ କରବାରକେ ସେ ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱରର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଜେଏନ୍ୟୁର ଓଡ଼ିଶା ପୂର୍ବତନ ଛାତ୍ରସଂଘ ବାର୍ଷିକ ସମ୍ମିଳନୀ ହୋଇଯାଇଛି। କାର୍ଯ୍ୟକ୍ରମଟି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାର୍ଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ରାଜ୍ୟପାଳ ଜେଏନ୍ୟୁ ଭାରତର ପ୍ରମୁଖ ଶିକ୍ଷା ପ୍ରତିଷ୍ଠାନ ଆର୍ ଆଘର ଛାତ୍ରଛାତ୍ରୀମାନଙ୍କ ଲାଗି ଅମୂଲ୍ୟ ମାର୍ଗଦର୍ଶକ ଆଏ ବୋଲି କହିଛନ୍। ଗୁଜରାତର ଅହମ୍ମଦାବାଦନ ଚାଲିଥିବାର ଓଡ଼ିଶା ପରବର ଦୁଇ ନମ୍ବର ଦିନେ ଗଲାକାଲ ପ୍ରବାସୀ ଓଡ଼ିଆ ସମ୍ମିଳନୀ ହୋଇଯାଇଛି। କାର୍ଯ୍ୟକ୍ରମଟି ଗୁଜରାତର ଭିନ୍ ଭିନ୍ ଜାଗାନ ରହୁଥିବାର ଓଡ଼ିଆମାନେ ଯୋଗ ଦେଇଥିଲେ। ସମାରୋହଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଓଡ଼ିଶା ପରବ ଖାଲି ଗୋଟିଏ ସାଂସ୍କୃତିକ ପ୍ରଦର୍ଶନୀ ନୁହେଁ, ସେ ଏଇଟା ଦୁଇ ରାଜ୍ୟର ଲୋକଙ୍କ ଭିତରେ ସାଂସ୍କୃତିକ ସମ୍ପର୍କକେ ବରକସ କରବାର ଆଉ ପାରସ୍ପରିକ ବୁଝାମଣା ବଢ଼ାବାର ଲାଗି ଗୋଟିଏ ବରକସ ମାଧ୍ୟମ ଆଏ ବୋଲି କହିଛନ୍। ଭୁବନେଶ୍ୱର ଓଡ଼ିଶା ଖଦି ଆଉ ଗ୍ରାମୋଦ୍ୟୋଗ ବୋର୍ଡ କାର୍ଯ୍ୟାଳୟ ପରିସରନ ଆଜିଠାନୁ ଖଦି ମେଳାର ଆୟୋଜନ କରାଯାଉଛି। ମେଳାକେ ଅଣୁ କ୍ଷୁଦ୍ର ଆର୍ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦ୍ଘାଟନ କରବାର କାର୍ଯ୍ୟକ୍ରମ ରହିଛି। ମେଳା ଆଇବା 29 ତାରିଖ ତକ ଚାଲବା। ସଭେ ସୁରକ୍ଷିତ ରହୁନ୍ ଆଉ ସ୍ୱାସ୍ଥ୍ୟ ସୁରକ୍ଷିତ ରହୁ ବାର୍ତ୍ତା ନେଇକରି ପୁରୀ ସମୁଦ୍ର ଖଣିନ ଚାଲିଥିବା ତିନିଦିନିଆ ଫିଟ୍ ଇଣ୍ଡିଆ କାର୍ଣ୍ଣିଭାଲ ଆଜି ଉଦ୍ଯାପିତ ହେଉଛି। କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଆଉ ରାଜ୍ୟ କ୍ରୀଡ଼ା ବିଭାଗ ତରଫରୁ ହୋଇଥିବାର କାର୍ଣ୍ଣିଭାଲଟି ଯୋଗ ଜୁମ୍ବା ସହିତ ପାରମ୍ପରିକ କ୍ରୀଡ଼ା, ସ୍ୱଦେଶୀ କ୍ରୀଡ଼ା, ବେଳାଭୂମି କ୍ରିକେଟ୍, ଭଲିବଲ୍, କୁସ୍ତି ବାଗିର ଖେଲ ହୋଇଥିଲା। 2026-27 ଶିକ୍ଷାବର୍ଷରେ ଦୁଇବର୍ଷିଆ ବିଏଡ୍, ଏମ୍ଏଡ୍, ବିଏଚ୍ଏଡ୍ ପାଠ୍ୟକ୍ରମଟି ନାଁ ଲେଖା ଲାଗି ଆଜିଠାନୁ ଅନ୍ଲାଇନ୍ ଆବେଦନ ମୂଲ ହେଉଛି। ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ ଏ ବଛର 31 ଶିକ୍ଷାନୁଷ୍ଠାନ ମୋଟ 2750 ଆସନ ଲାଗି ନାଁ ଲେଖାଯିବା। ଇଚ୍ଛୁକ ପ୍ରାର୍ଥୀମାନେ ଏପ୍ରିଲ 6 ତାରିଖ ତକ ସାମ୍ସ ପୋର୍ଟାଲଟି ଆବେଦନ କରିପାରିବେ। ମେ ମାସର 31 ତାରିଖ ଦିନ ବିଏଡ୍ ଆର୍ ଜୁନ୍ 3 ତାରିଖ ଏମ୍ଏଡ୍ ଆର୍ ବିଏଚ୍ଏଡ୍ ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା ହେବା। ଏଥିଲାଗି ମେ 27 ତାରିଖ ଆଡମିଟ୍ କାର୍ଡ ମିଳିବା। 1931 ମାର୍ଚ୍ଚ 23 ତାରିଖ ଦିନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ, ସୁଖଦେବ ଥାପର ଆର୍ ଶିବରାଜ ରାଜଗୁରୁଙ୍କୁ ଫାଶି ଦିଆଯାଇଥିଲା। ସେ ଦିନକେ ଶହୀଦ ଦିବସ ଭାବେ ସାରା ଦେଶ ପାଳନ କରାଯାଉଛି। ବ୍ରିଟିଶ ଶାସନ ସମୟରେ ଲାଲା ଲଜପତ ରାୟ ସାଇମନ କମିଶନ ବିରୋଧନ ଆନ୍ଦୋଳନ କରୁଥିବାର ବେଳେ ବ୍ରିଟିଶ ପୁଲିସ ମାର୍ଚ୍ଚ ଜଖମ ହୋଇକରି ଜୀବନ ହରାଇଥିଲେ। ଏହି ଘଟଣାର ପ୍ରତିଶୋଧ ନେବା ଲାଗି ସଂଗ୍ରାମୀ ଭଗତ ସିଂ, ସୁଖଦେବ ଆର୍ ରାଜଗୁରୁ ଆଉ ଜଣେ ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦଙ୍କ ସହିତ ମିଶିକରି ବ୍ରିଟିଶ ପୁଲିସ ଅଧିକାରୀଙ୍କ ଉପରେ ଗୁଲି ଚଲାଇଥିଲେ। ଏତାର ଶୁଣାଣିଥି ତିନି ସ୍ୱାଧୀନତା ସଂଗ୍ରାମୀଙ୍କୁ ଆଜିର ଦିନେ ଫାଶୀ ଦିଆଯାଇଥିଲା। ମୁନୁଷ ସମାଜକେ ପାଣିପାଗ ଆର୍ ଜଳବାୟୁ ପରିବର୍ତ୍ତନ ବାବଦେ ସଚେତନ କରବାର ଲାଗି 1961 ଉତ୍ରୁ ଫି ବଛର ଆଜିର ଦିନକେ ବିଶ୍ୱ ପାଣିପାଗ ଦିବସ ଭାବେ ପାଳନ କରାଯାଉଛେ। ଇ ବଛର ବିଶ୍ୱ ପାଣିପାଗ ଦିବସର ବାର୍ତ୍ତା ହେଉଛେ ଭବିଷ୍ୟତର ସୁରକ୍ଷା ଲାଗି ଏଚ୍ନିର୍ ତୟାରୀ। ଗଲା 8 ଦଶନ୍ଧି ଭିତରେ ପୃଥିବୀର ଭିନ୍ ଭିନ୍ ପାଣିପାଗ ସଂସ୍ଥା, ସାଧାରଣ ଲୋକ, ସରକାର ଆର୍ ଭିନ୍ ଭିନ୍ ସଂଗଠନ ଲାଗି ଯୋଗସୂତ୍ରକାରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଆସୁଛେ। ସଠିକ୍ ପାଣିପାଗର ଆକଳନ ଆଉ ପୂର୍ବାନୁମାନ ଲାଗି ବହୁତ ଲୋକଙ୍କର ଜୀବନ ବଞ୍ଚାଯାଏ ପାରୁଛି। ପ୍ରାକ୍ ବିପର୍ଯ୍ୟୟ ମୁକାବିଲା ଦିଗେ ପୃଥିବୀର ବହୁଟେ ସରକାର ପାଣିପାଗ ଉପରେ ନିର୍ଭର କରୁଛନ୍। ଭୁବନେଶ୍ୱର ଗଣ୍ଡମୁଣ୍ଡାନ ଚାଲିଥିବା ରାଜ୍ୟ ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମିର 8 ନମ୍ବର ସ୍ଥାପନା ଦିବସ ଗଲାକାଲି ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ହସ୍ତଶିଳ୍ପ ବିଭାଗର ନିର୍ଦ୍ଦେଶିକା ନିବେଦିତା ପୃଷ୍ଟିଙ୍କ ସହିତ ଅଲଗା ଅଧିକାରୀମାନେ ଯୋଗ ଦେଇକରି ଓଡ଼ିଶାର କଳାକେ ବିଶ୍ୱସ୍ତରନ ପହଞ୍ଚାବାର ଦିଗେ ଜୋର ଦେଇଛନ୍। ଏ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଆମସଡ଼ା କଣ୍ଟାପାଲିନ ବାୟୋକମ୍ପ୍ରେସ୍ଡ ଗ୍ୟାସ୍ ପ୍ଲାଣ୍ଟ ସ୍ଥାପନା ଲାଗି ପଦକ୍ଷେପ ମୂଲ କରାଯାଇଛି। ଏଥିଲାଗି 10 ଏକର ଜମି ଚିହ୍ନଟ ହୋଇଛି। ପ୍ଲାଣ୍ଟକେ ଅଏଲ୍ ଇଣ୍ଡିଆ କାର୍ଯ୍ୟକାରୀ କରବା ବୋଲି ଗଲାକାଲ ମହାନଗର ନିଗମ ତରଫରୁ ହୋଇଥିବା ସ୍ୱଚ୍ଛତା ପାଠଶାଳା କାର୍ଯ୍ୟକ୍ରମଟି ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମଟି ସହରର ସ୍ୱଚ୍ଛତା ଉପରେ ଜୋର୍ ଦିଆଯିବା ସହିତ ସମକୁ କେନ୍ତା କରି ଭଲ୍ ସେବା ଯୋଗାଇ ଦିଆଯାଇପାରବା ସେ ବାବଦେ ଆଲୋଚନା କରାଯାଇଥିଲା। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।